ନମସ୍କାର, ମୋ ନାଁ କବିତା ସାହୁ, ଜଳସାଥି ୱାର୍ଡ ନମ୍ବର 38 ନୟାପଲ୍ଲୀ ଇନ୍ଦିରା ମଇଦାନରୁ ମୁଁ କହୁଛି। ଆମ ଏଠାରେ ସିଫାରରୁ ଦୁଇ ଜଣ ମ୍ୟାଡାମ ଆସିଥିଲେ, ସେମାନେ ମିଟିଂ କରିଥିଲେ। ଏଠାରେ ମିଟିଂରେ ଆମ ସାହିର ଲୋକମାନେ କହିଲେ ଯେ ସେମାନଙ୍କର ପାଣି ଟିକେ ଗୋଳିଆ ଆସୁଛି ଆଉ ଲୁହାଳିଆ ଲାଗୁଛି ପାଣି ପିଇଲା ବେଳେ। ତେଣୁ ମୁଁ ଜଳସାଥି ହିସାବରେ ସେମାନଙ୍କୁ କହିଲି ଯେ ସେମାନଙ୍କର ପାଣି ମୁଁ ଟେଷ୍ଟ କରିବି ଏବଂ ତାର ରିପୋର୍ଟ ଆମ ଅଫିସରେ ଜଣେଇବି। ତାପରେ ଏହାର ଯାହା ସଲ୍ୟୁସନ୍ ବାହାରିବ ସେମାନଙ୍କୁ ଆସିକି କହିବି ଆଉ। ନମସ୍କାର।